ओम शांति। आज सकार महावाक्य 16 जून 2025 मधुर सन्तान मानी सर्वदा ही खुशी रुह जे आमको कौनसी देहधारी पढ़ाऊ नहांते अशरीर बाबा शरीर रे प्रवेश करी विशेष भावरे आमको पाठ पढ़ाइबा पई आसिछंते। प्रश्न, तुम मन को ज्ञान तृतीय नेत्र काहेकि मिलिछि? उत्तर, आंभ मन को निजर घर शांतिधाम एवं सुखधाम को देखिबा पई ज्ञान तृतीय नेत्र मिलिछि। सेथिपई एही आखिरे जेउ पुरुणा दुनिया मित्र संबंधी आदि देखा जाउछंती सेमानंक ठारु बुद्धि को फेराई आनिबा को हेबो। बापा आत्मा मनंको पंकरु बाहर करी फुल भली करिबा पई आसुछंती, तेनु एभली बाबांकर सम्मान मध्य रखिबा को हेबो। ओम शांति। शिव भगवान उपाज, शिव भगवान को सच्चा बाबा तो निश्चिंत कहा जीव, कहीं सी रचयिता अटंती ना। एबे तुमे मने से संतान अट जहां को भगवान भगवान भगवती करिबा पाई पाठ पढ़ाउछंती, एक कथा तो समस्ते भल भाव जानिछंती। एपरी केही स्टूडेंट नथिबे जे कि निजर टीचर को निज पाठ पढ़ा को एवं ताहार फलाफल को जानी नथिबो। जहां को स्वयं भगवान पाठ पढ़ाउछंती तेबे सेई पिलामन्नंको केते खुशी हेबो दरकार। एही खुशी स्थायी काहे कि रहु नहीं? तुमे माने जानिछ जे आमको कोनोसी देहधारी मनुष्य पाठ पढ़ाउ नांति, आ शरीर बाबा विशेष करे तुम मनको पाठ पढ़ाइबा पई एही शरीर रे प्रवेश करछंती। एक कथा कहा को जणा नाही जे भगवान आसी तुम मनको पाठ पढ़ाउ छंती। तुमे जानिछ जे आमे भगवान कर संतान, से आमको पाठ पढ़ाउ छंती, से ज्ञानर सागर अटंती। एबे शिवबाबांकर सन्मुखरे तुमे माने बसिछ, आत्मा एवं परमात्मांकर मिलन एबे ही होइछि, एही कथा को भूली जाओ नहीं। परंतु माया एपरि जे के भुलाइ देउछि, निशा बा खुशी रहिबा दरकार जे आमको भगवान पाठ पढ़ाउछंती, तांको निरंतर स्मरण करिबा दरकार। परंतु एठारे तो एभली अछंती जेउ मने के बिल्कुल ही भूली जाउछंती, किछि भी जानी पारु नहांती। भगवान निजे कहउछंती जे बहुत पिला एक कथा भूली जाउछंती, नचे सेई भली खुशी रहिबा दरकार ना। आमे भगवानंकर संतान, से आमको पाठ पढ़ाउछंती, किंतु माया एभली प्रबल जे कि बिल्कुल ही भुलाई देउछि। एही आखिरे जेउ सब मित्र संबंधी पुरुणा दुनिया आदि देखुच, तांका आड़को बुद्धि जोग चली जाउछि। एबे तुम मनंको बाबा तृतीय नेत्र देउछंती, जहा द्वारा तुमे मने शांति धाम एवं सुख धाम को स्मरण करुछ। एहा हेला दुख धाम छिछि दुनिया। तुमे मने जानिछ जे भारत दिने स्वर्ग थिला, एबे नरक होइ जाइछि। बाबा से पुणी समस्तंको फूल सदृश करुछंती, सेठारे तुमको 21 जन्म पई सुख मिलिथाय, सेथिपई तुमे मने एबे पाठ पढ़ुच। परंतु फल भापरे न पढ़ीबा कारणरु एठारे थिबा धन दौलत इत्यादि रे ही बुद्धि अटकी जाउछि, सेथिरो बुद्धि हटु नाही। बाबा कहउछंती शांति धाम एवं सुख धाम आड़को बुद्धि जोग रख, परंतु बुद्धि खराब दुनिया रे एकदम जेपरी लाखी रहिछि छाड़ू नहीं। जदियो एठारे बसिछंती किंतु पुरुणा दुनिया रो बुद्धि हटु नहीं। एबे बापा समस्तंको सुंदर पवित्र करिबा पई आसिछंती। तुमे मने मुख्य कथा पवित्रतार धारणा पई ही कहुछ जे बापा अममन्नंको पवित्र करी पवित्र दुनिया को नै जाउछंती, तेबे एभली पितांको केते सम्मान देवा दरकार। एभली बाबांको उपरे त संपूर्ण समर्पण होइजिबा दरकार, जे के परम धाम रु आसी आम मनंको पाठ पढ़ाउछंती, पिलामन्नंको पाई केते मेहनत करुछंती, ଏକଦମ ପଙ୍କରୁ ବାହାର କରୁଛନ୍ତି। ଏବେ ତୁମେମାନେ ଫୁଲ ସଦୃଶ ହେଉଛ। ଭଗବାନଙ୍କୁ ମନୁଷ୍ୟରୁ ଦେବତା କରିବାରେ ଅଧିକ ସମୟ ଲାଗିନଥାଏ। ଏବେ ଆମକୁ ବାପା ପାଠ ପଢ଼ାଉଛନ୍ତି। ଆମେ ଏଠାକୁ ମନୁଷ୍ୟରୁ ଦେବତା ହେବା ପାଇଁ ଆସିଛୁ। ଏ କଥା ଏବେ ତୁମେମାନେ ଜାଣିଲ। ପୂର୍ବରୁ ଏ କଥା ଜାଣିନଥିଲ ଯେ ଆମେ ସ୍ୱର୍ଗବାସୀ ଥିଲୁ। ଏବେ ବାବା କହୁଛନ୍ତି ତୁମେମାନେ ରାଜ୍ୟ କରିଥିଲ, ପୁଣି ରାବଣ ତୁମର ରାଜ୍ୟ ଛଡ଼େଇ ନେଲା। ତୁମେ ହିଁ ବହୁତ ସୁଖ ଦେଖିଛ, ପୁଣି 84 ଜନ୍ମ ନେଇ ସିଡ଼ିରୁ ତଳକୁ ଖସିଛ। ଏହା ହେଲା ଚିଜି ଦୁନିଆ। ଏଠାରେ ମନୁଷ୍ୟ କେତେ ଦୁଃଖରେ ଅଛନ୍ତି, କେତେ ଭୋକ ଉପାସରେ ରହି ମୃତ୍ୟୁ ମୁଖରେ ପଡୁଛନ୍ତି। ଏଠାରେ କିଛି ବି ସୁଖ ନାହିଁ। ଯଦିଓ କେହି କେହି ଧନବାନ ମଧ୍ୟ ଅଛନ୍ତି, କିନ୍ତୁ ତାହା ମଧ୍ୟ ଅଳ୍ପ କାଳର ସୁଖ, କାଘ ବିଷ୍ଟା ସମାନ ଅଟେ। ଏହାକୁ କୁହାଯାଇଛି ବିଷୟ ବୈତରଣୀ ନଦୀ। ସ୍ୱର୍ଗରେ ତ ଆମେ ବହୁତ ସୁଖୀ ହେବା। ଏବେ ତୁମେମାନେ ଶ୍ୟାମଳରୁ ଗୋରା ହେଉଛ। ତୁମେମାନେ ଜାଣୁଛ ଯେ ଆମେ ହିଁ ଦେବତା ଥିଲୁ, ପୁଣି ପୁନର୍ଜନ୍ମ ନେଇ ଏବେ ବିଶ୍ୱାଳୟରେ ଆସି ପହଞ୍ଚିଛୁ। ଏବେ ପୁଣି ମୁଁ ଆସି ତୁମମାନଙ୍କୁ ଶିବାଳୟକୁ ନେଇଯାଉଛି। ଶ୍ରୀ ବାବା ସ୍ୱର୍ଗର ସ୍ଥାପନା କରୁଛନ୍ତି, ତୁମକୁ ପାଠ ପଢ଼ାଉଛନ୍ତି। ତେଣୁ ଭଲ ଭାବରେ ପଢ଼ିବା ଦରକାର ନା? ପାଠ ପଢ଼ି ସୃଷ୍ଟିଚକ୍ରକୁ ବୁଦ୍ଧିରେ ଧାରଣ କରି ଦୈବୀ ଗୁଣ ଧାରଣ କରିବା ଦରକାର। ତୁମେମାନେ ରୂପବଶନ୍ତ ଅର୍ଥାତ୍ ଯୋଗୀ ଜ୍ଞାନୀ ଅଟ। ତେଣୁ ତୁମମାନଙ୍କ ମୁଖରୁ ସର୍ବଦା ଜ୍ଞାନର ରତ୍ନ ହିଁ ବାହାରିବା ଉଚିତ, ଖରାପ କଥା ନୁହେଁ। ବାବା ମଧ୍ୟ କହୁଛନ୍ତି ମୁଁ ରୂପବଶନ୍ତ ଅଟେ, ମୁଁ ପରମାତ୍ମା ଜ୍ଞାନର ସାଗର ଅଟେ। ପାଠପଢା ହିଁ ରୋଜଗାରର ପନ୍ଥା ଅଟେ। ପାଠ ପଢ଼ି ଯେତେବେଳେ ବାରିଷ୍ଟର ଡାକ୍ତର ଆଦି ହୋଇଥାନ୍ତି, ସେତେବେଳେ ଲକ୍ଷ ଲକ୍ଷ ରୋଜଗାର କରିଥାନ୍ତି। ଜଣେ ଜଣେ ଡାକ୍ତର ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି, ତାଙ୍କୁ ଖାଇବାକୁ ମଧ୍ୟ ଫୁର୍ସତ ନଥାଏ। ତୁମେମାନେ ମଧ୍ୟ ଏବେ ପଢ଼ୁଛ, କି ପଦ ପ୍ରାପ୍ତ କରୁଛ ବିଶ୍ୱର ମାଲିକ। ତେଣୁ ଏହି ପାଠପଢ଼ାର ନିଶା ରହିବା ଦରକାର ନା? ତୁମମାନଙ୍କର କଥାବାର୍ତ୍ତା କେତେ ରାଜକୀୟ ହେବା ଦରକାର। ତୁମେମାନେ ନିଜର ସ୍ୱଭାବକୁ ରାଜକୀୟ କରୁଛ ନା? ରାଜାମାନଙ୍କର ଚାଲିଚଳନ ଦେଖ କିଭଳି ହୋଇଥାଏ। ବ୍ରହ୍ମା ବାବା ତ ଅନୁଭବୀ ନା, ରାଜାମାନଙ୍କୁ ଭେଟି ଦେଇଥାନ୍ତି, ସେମାନେ କେବେ ବି କୌଣସି ଜିନିଷ ହାତରେ ନିଅନ୍ତି ନାହିଁ। ଯଦି ନେବାର ଥିବ ତେବେ ଇସାରା କରିବେ, ସେକ୍ରେଟାରୀଙ୍କୁ ଯାଇ ଦିଅ। ସେମାନଙ୍କ ଭିତରେ ବହୁତ ରାଜକୀୟତା ଥାଏ, ବୁଦ୍ଧିରେ ଏହି ଖ୍ୟାଲ ରହିଥାଏ ଯେ ଏହାଙ୍କ ଠାରୁ ନେଲେ ପୁଣି ପ୍ରତି ବଦଳରେ ତାଙ୍କୁ ମଧ୍ୟ ଦେବାକୁ ହେବ, ନହେଲେ ନେବେ ନାହିଁ। କେହି କେହି ରାଜା ପ୍ରଜାମାନଙ୍କ ଠାରୁ ବିଲକୁଲ କିଛି ନିଅନ୍ତି ନାହିଁ, କେହି ତ ବହୁତ ନେଇଥାନ୍ତି। ରାଜାମାନଙ୍କ ଭିତରେ ମଧ୍ୟ ଫରକ ରହିଛି। ଏବେ ତୁମେମାନେ ସତ୍ୟଯୁଗର ଡବଲ ମୁକୁଟଧାରୀ ରାଜା ହେବାକୁ ଯାଉଛ। ଡବଲ ମୁକୁଟଧାରୀ ହେବା ପାଇଁ ପବିତ୍ରତା ନିଶ୍ଚିନ୍ତ ଦରକାର। ଏହି ବିକାରୀ ଦୁନିଆକୁ ଛାଡ଼ିବାକୁ ହେବ। ତୁମେମାନେ ବିକାରକୁ ତ୍ୟାଗ କରିଛ, କେହି ବିକାରୀ ଏଠାରେ ଆସି ବସିପାରିବେ ନାହିଁ। ଯଦି ନ ଜଣାଇ ଆସି ବସିଯାଆନ୍ତି ତେବେ ସେମାନେ ନିଜରେ ହିଁ କ୍ଷତି କରିଥାନ୍ତି। କେହି କେହି ଚାଲାକି କରିଥାନ୍ତି, ଏଭଳି କରିଲେ କାହାକୁ କଣ ଜଣାପଡ଼ିବ କି? ବାପା ଚାହେଁ ଦେଖନ୍ତୁ ବା ନ ଦେଖନ୍ତୁ, ସେମାନେ ନିଜେ ହିଁ ପାପ ଆତ୍ମା ହୋଇଯାନ୍ତି। ତୁମେ ମଧ୍ୟ ପାପ ଆତ୍ମା ଥିଲ, ଏବେ ପୁରୁଷାର୍ଥ କରି ପୁଣ୍ୟ ଆତ୍ମା ହେବାକୁ ପଡ଼ିବ। ତୁମମାନଙ୍କୁ କେତେ ଜ୍ଞାନ ମିଳିଛି, ଏହି ଜ୍ଞାନ ଦ୍ୱାରା ତୁମେ କୃଷ୍ଣପୁରୀର ମାଲିକ ହେଉଛ। ବାବା ତୁମମାନଙ୍କୁ ଦିବ୍ୟ ଗୁଣରେ କେତେ ସଜାଉଛନ୍ତି, ଉଚ୍ଚରୁ ଉଚ୍ଚ ଭଗବାନ ପାଠ ପଢ଼ାଉଛନ୍ତି। ତେଣୁ କେତେ ଖୁସିରେ ପଢ଼ିବା ଦରକାର। ଏପରି ପାଠ ତ କେହି ସୌଭାଗ୍ୟଶାଳୀ ହିଁ ପଢ଼ିଥାନ୍ତି, ପୁଣି ସାର୍ଟିଫିକେଟ ମଧ୍ୟ ନେବାକୁ ହେବ। ବାପା କହିବେ ତୁମେ ପଢ଼ୁଛ କେଉଁଠି, ବୁଦ୍ଧି ଏଣେତେଣେ ବୁଲୁଛି, ତେବେ କଣ ହେବ? ଲୌକିକ ବାପା ମଧ୍ୟ କହିଥାନ୍ତି ଏମିତି ହେଲେ ତ ତୁ ଫେଲ ହୋଇଯିବୁ। କେହି ତ ପାଠ ପଢ଼ି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି, କେହି କେହି ତ ଦେଖ ଏଣେ ତେଣେ ଘୁରି ବୁଲୁଥାନ୍ତି। ତୁମ ମାନଙ୍କୁ ମାତା ପିତା ଏବଂ ଅନନ୍ୟ ଭାଇ ଯେଉଁମାନେ ନିଜେ ଭଲ ଭାବରେ ପାଠ ପଢିଥାନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ପଢାଇଥାନ୍ତି ଏହି ଧନ୍ଦା କରିଥାନ୍ତି ସେଇମାନଙ୍କୁ ହିଁ ଅନୁକରଣ କରିବାକୁ ହେବ। ପ୍ରଦର୍ଶନୀରେ ଅନେକଙ୍କୁ ବୁଝାଇଥାନ୍ତି ନା ଆଗକୁ ଗଲେ ଯେତେ ଦୁଃଖ ବଢି ଚାଲିବ ସେତେ ମନୁଷ୍ୟମାନଙ୍କୁ ବୈରାଗ୍ୟ ଆସିବ ଏବଂ ସେମାନେ ଏହି ପାଠ ପଢାରେ ଲାଗିଯିବେ। ଦୁଃଖ ସମୟରେ ଭଗବାନଙ୍କୁ ବହୁତ ମନେ ପକାଇବେ। ଦୁଃଖରେ ମରିବା ସମୟରେ ହେ ରାମ ହାଏ ଭଗବାନ କହିଥାନ୍ତି ନା ତୁମମାନଙ୍କୁ ତ ସେଭଳି କିଛି କରିବାର ନାହିଁ। ତୁମେମାନେ ତ ଖୁସିରେ ନିଜକୁ ପ୍ରସ୍ତୁତ କରୁଛ। କେତେବେଳେ ଏହି ପୁରୁଣା ଶରୀରକୁ ଛାଡ଼ିବୁ ଆଉ ଆମେ ନିଜ ଘରକୁ ଯିବୁ। ପୁଣି ସେଠାରେ ଶରୀର ମଧ୍ୟ ସୁନ୍ଦର ମିଳିବ। ପୁରୁଷାର୍ଥ କରି ଶିକ୍ଷାଦାତା ଶିକ୍ଷକଙ୍କ ଟିଚର୍ସ ଠାରୁ ମଧ୍ୟ ଆଗକୁ ଯିବା ଦରକାର। ଏପରି ମଧ୍ୟ ହେଉଛି ଶିକ୍ଷାଦାତା ଶିକ୍ଷକଙ୍କ ଠାରୁ ମଧ୍ୟ ଛାତ୍ରମାନଙ୍କର ଅବସ୍ଥା ବହୁତ ଭଲ ରହୁଛି। ବାପା ତ ସମସ୍ତଙ୍କୁ ଜାଣୁଛନ୍ତି ନା। ତୁମେ ସନ୍ତାନମାନେ ମଧ୍ୟ ଜାଣିପାରୁଛ ନିଜ ଭିତରକୁ ଦେଖିବା ଦରକାର। ଆମ ଭିତରେ କଣ ତ୍ରୁଟି ରହିଛି ମାୟାର ବିଘ୍ନକୁ ଅତିକ୍ରମ କରିବାକୁ ହେବ। ସେଥିରେ ବାନ୍ଧି ହେବା ଉଚିତ ନୁହେଁ। ଯେଉଁମାନେ କହୁଛନ୍ତି ମାୟା ତ ବହୁତ ଶକ୍ତିଶାଳୀ ଆମେ କିପରି ଏହି ମାର୍ଗରେ ଚାଲିପାରିବୁ, ଯଦି ଏପରି ଭାବିବେ ତେବେ ମାୟା ଏକଦମ କଞ୍ଜା ଖାଇଦେବ। ଯେପରି ହାତୀକୁ କୁମ୍ଭୀର ଖାଇଲା ଏସବୁ ବର୍ତ୍ତମାନର କଥା ନା। ଭଲ ଭଲ ସନ୍ତାନମାନଙ୍କୁ ମଧ୍ୟ ମାୟାରୂପୀ କୁମ୍ଭୀର ଏକଦମ କିଣି ଦେଇଥାଏ, ନିଜକୁ ତାଠାରୁ ମୁକୁଳାଇ ପାରି ନଥାନ୍ତି। ନିଜେ ମଧ୍ୟ ବୁଝିଥାନ୍ତି ଯେ ଆମେ ମାୟାର ଚାପୁଡ଼ାରୁ ମୁକ୍ତ ହେବା ପାଇଁ ଚାହୁଁଛୁ, ପରନ୍ତୁ ମାୟା ମୁକ୍ତ ହେବା ପାଇଁ ଦେଇ ନଥାଏ। ତେଣୁ କହିଥାନ୍ତି ବାବା ମାୟାକୁ କୁହନ୍ତୁ ଏପରି ନ ଧରୁ। ଆରେ ଏହା ତ ଯୁଦ୍ଧ କ୍ଷେତ୍ର ନା, ଯୁଦ୍ଧ କ୍ଷେତ୍ରରେ କଣ ଏପରି କହିବୁ ଯେ ଏହାକୁ କୁହ ମୋତେ ପଞ୍ଜା ନ ଲଗାଉ ଅର୍ଥାତ ଆକ୍ରମଣ ନ କରୁ। ଖେଳରେ ଏପରି କଣ କହିବେ କି ଆମ ଆଡ଼କୁ ବଲ୍ ଦିଅ ନାହିଁ, ସଙ୍ଗେ ସଙ୍ଗେ କହିଦେବେ ଯୁଦ୍ଧ କ୍ଷେତ୍ରକୁ ଆସିଛ ତ ଲଢାଇ କର। ଏଠାରେ ମଧ୍ୟ ମାୟା ଖୁବ ହଇରାଣ କରିଥାଏ, ତୁମେ ବହୁତ ଉଚ୍ଚ ପଦ ପାଇପାରିବ। ତୁମମାନଙ୍କୁ ଭଗବାନ ପାଠ ପଢାଉଛନ୍ତି କଣ, କମ୍ କଥା କି। ଏବେ ପୁରୁଷାର୍ଥର କ୍ରମାନୁସାରେ ତୁମମାନଙ୍କର ଚର୍ତ୍ତି କଳା ହେଉଛି। ସମସ୍ତଙ୍କୁ ସୁଖ ରହିବା ଦରକାର ଯେ ଆମେ ଆମର ଭବିଷ୍ୟତ ଜୀବନକୁ ହୀରା ସମାନ କରିବୁ, ସେଥିପାଇଁ ବିଘ୍ନକୁ ସମାପ୍ତ କରିଚାଲ। କେମିତି ବି ହେଉ ନା କାହିଁକି ବାପାଙ୍କ ଠାରୁ ବର୍ଷା ନିଶ୍ଚିନ୍ତ ନେବାକୁ ହେବ, ନଚେତ ଆମେ କଳ୍ପ କଳ୍ପ ଫିଲ୍ ହୋଇଯିବ। ଯଦି କେହି ସାହୁକାରର ସନ୍ତାନ ହୋଇଥିବେ ତାଙ୍କ ଲୌକିକ ପିତା ତାଙ୍କୁ ଈଶ୍ୱରୀୟ ପାଠପଢା ବନ୍ଦ କରୁଥିବେ, ତେବେ ସେ କହିବେ ମୁଁ ଏହି ଲକ୍ଷ ଲକ୍ଷ ଟଙ୍କା କଣ କରିବି, ମୋତେ ତ ବେହଦର ବାବାଙ୍କ ଠାରୁ ବିଶ୍ୱର ଭାଷା ହିଁ ନେବାର ଅଛି। ଏ ଲକ୍ଷ କୋଟି ତ ସବୁ ଭସ୍ମୀଭୂତ ହୋଇଯିବ, କାହାର ମାଟି ତଳେ ଦବିଯିବ, କାହାର ନିଆଁରେ ପଡିଯିବ, ସମଗ୍ର ସୃଷ୍ଟି ରୂପକ ପାଳଗଦାକୁ ନିଆଁ ଲାଗିବ। ଏହା ତ ରାବଣର ଲଙ୍କା ଅଟେ, ତୁମେ ସବୁ ସୀତ ଅଟ। ଏବେ ରାମ ଶିବାବା ଆସିଛନ୍ତି, ସମଗ୍ର ଧରିତ୍ରୀ ଏକ ଟାପୁ ଅଟେ। ବାସ୍ତବରେ ବର୍ତ୍ତମାନ ସମୟରେ ରାବଣ ରାଜ୍ୟ ଚାଲିଛି। ବାପା ଆସି ରାବଣ ରାଜ୍ୟକୁ ବିନାଶ କରି ତୁମକୁ ରାମ ରାଜ୍ୟର ମାଲିକ କରୁଛନ୍ତି। ତୁମର ତ ଆନ୍ତରିକ ଖୁସି ବହୁତ ରହିବା ଦରକାର। ଗାୟନ ମଧ୍ୟ ରହିଛି ଯେ ଅତୀନ୍ଦ୍ରିୟ ସୁଖ ପଚାରିବ ତ ପିଲାମାନଙ୍କୁ ପଚାର। ତୁମେ ପ୍ରଦର୍ଶନୀରେ ନିଜର ସୁଖ କଥା ଜଣାଇଥାଉ ନା, ଆମେ ଭାରତକୁ ସ୍ୱର୍ଗରେ ପରିଣତ କରୁଛୁ, ଶ୍ରୀମଦ ଆଧାରରେ ଭାରତର ସେବା କରୁଛୁ। ତୁମେମାନେ ଯେତେ ଯେତେ ଶ୍ରୀମଦରେ ଚାଲିବ ସେତେ ଶ୍ରେଷ୍ଠ ହେବ। ତୁମକୁ ମତ ଦେଲା ବାଲା ତ ବହୁତ ବାହାରିବେ, କିନ୍ତୁ ତାହା ମଧ୍ୟ ପରଖିବାକୁ ହେବ ଏବଂ ନିଜକୁ ସମ୍ଭାଳିବାକୁ ହେବ। କେଉଁଠି କେଉଁଠି ମାୟା ମଧ୍ୟ ଗୁପ୍ତ ରୂପରେ ପ୍ରବେଶ ହୋଇଯାଇଥାଏ। ତୁମେମାନେ ବିଶ୍ୱର ମାଲିକ ହେବାକୁ ଯାଉଛ, ତେଣୁ ଆନ୍ତରିକ ଖୁସି ବହୁତ ରହିବା ଦରକାର। ତୁମେ କହିଥାଉ ଯେ ବାପା ଆମେ ଆପଣଙ୍କ ଠାରୁ ସ୍ୱର୍ଗର ସମ୍ପତ୍ତି ନେବା ପାଇଁ ଆସିଛୁ। ସତ୍ୟନାରାୟଣର କଥା ଶୁଣି ଆମେ ନରରୁ ନାରାୟଣ, ନାରୀରୁ ଲକ୍ଷ୍ମୀ ହେବ। ତୁମେ ସବୁ ହାତ ଉଠାଇଥାଅ ଯେ ବାପା, ଆମେ ଆପଣଙ୍କ ଠାରୁ ସମ୍ପୂର୍ଣ୍ଣ ବର୍ଷା ନିଶ୍ଚିନ୍ତ ନେବ, ନଚେତ ଆମେ କଳ୍ପ କଳ୍ପ ହରାଇ ବସିବୁ। କୌଣସି ବି ବିଘ୍ନକୁ ଆମେ ସମାପ୍ତ କରି ଦେଇପାରିବା। ଏତିକି ବାହାଦୁରୀ ଦେଖାଇବା ଦରକାର। ତୁମେମାନେ ଏତିକି ବାହାଦୁରୀ ଦେଖାଇଛ ନା, ଯାହାଙ୍କ ଠାରୁ ବର୍ଷା ମିଳୁଛି ତାଙ୍କୁ କଣ ଛାଡ଼ିଦେବ? କେହି ତ ରହିଗଲେ, କେହି ପୁଣି ଚାଲିଗଲେ। ଭଲ ଭଲ ଭାଇ ଭଉଣୀ ମାନଙ୍କୁ ମଧ୍ୟ ମାୟା ଖାଇଗଲା, ମାୟା ଅଜଗର ଖାଇକରି ସମ୍ପୂର୍ଣ୍ଣ କିଣିଦେଲା। ଏବେ ବାପା ବୁଝାଉଛନ୍ତି, ହି ଆତ୍ମା କଣ, ବହୁତ ସ୍ନେହରେ ବୁଝାଉଛନ୍ତି। ମୁଁ ଏଇ ପତିତ ଦୁନିଆରେ ଆସି ପାବନ ଦୁନିଆର ସ୍ଥାପନା କରୁଛି। ଏବେ ପତିତ ଦୁନିଆର ସମାପ୍ତି ସମ୍ମୁଖରେ ଉପସ୍ଥିତ। ମୁଁ ତୁମକୁ ରାଜାଙ୍କର ରାଜା କରୁଛି, ପତିତ ରାଜାମାନଙ୍କର ମଧ୍ୟ ରାଜା। ଏକ ମୁକୁଟଧାରୀ ରାଜାମାନେ ଡବଲ ମୁକୁଟଧାରୀ ରାଜାମାନଙ୍କୁ ମୁଣ୍ଡ କାହିଁକି ନୁଆଇଥାନ୍ତି? ଅଧ କଳ୍ପ ପରେ ଯେତେବେଳେ ସେହି ପବିତ୍ରତା ଚାଲିଯାଇଥାଏ, ସେତେବେଳେ ରାବଣ ରାଜ୍ୟରେ ସମସ୍ତେ ବିକାରୀ ଏବଂ ପୂଜାରୀ ହୋଇଯାଇଥାନ୍ତି। ତେଣୁ ଏବେ ବାପା ପିଲାମାନଙ୍କୁ ବୁଝାଉଛନ୍ତି ଯେ କୌଣସି ଅବହେଳା କରେ ନାହିଁ, ଏ କଥା କେବେ ହେଲେ ଭୁଲି ଯାଉ ନାହିଁ। ଭଲ ଭାବରେ ପାଠ ପଢ଼, ଯଦି ପ୍ରତିଦିନ କ୍ଲାସରେ ଉପସ୍ଥିତ ରହିପାରୁନା, ତେବେ ମଧ୍ୟ ବାବା ସବୁ ପ୍ରକାରର ଯୋଜନା ଉପାୟ ଦେଇପାରିବେ। ସାତ ଦିନର କୋର୍ସ କର, ଯାହାଦ୍ୱାରା ମୁରଲୀକୁ ସହଜରେ ବୁଝିପାରିବ। କେଉଁଠାକୁ ବି ଯାଅ, ଏହି ଦୁଇଟି ଶବ୍ଦ ମନେ ପକାଅ, ଏହା ହେଲା ମହାମନ୍ତ୍ର। ନିଜକୁ ଆତ୍ମନିଶ୍ଚୟ କରି ବାପାଙ୍କୁ ମନେ ପକାଅ। କୌଣସି ବି ବିକର୍ମ କିମ୍ବା ପାପକର୍ମ ଦେହ ଅଭିମାନରେ ଆସିଲେ ହିଁ ହୋଇଥାଏ। ବିକର୍ମରୁ ରକ୍ଷା ପାଇବା ପାଇଁ ହେଲେ ବୁଦ୍ଧିର ପ୍ରୀତି ଏକମାତ୍ର ବାପାଙ୍କ ସହିତ ଲଗାଇବା ଦରକାର, କୌଣସି ଦେହଧାରୀଙ୍କ ସହିତ ନୁହେଁ। କେବଳ ଜଣଙ୍କ ସହିତ ବୁଦ୍ଧି ଯୋଗ ଲଗାଅ, ଶେଷ ପର୍ଯ୍ୟନ୍ତ ତାଙ୍କୁ ମନେ ପକାଅ, ତେବେ ଯାଇ କୌଣସି ବିକର୍ମ ହେବ ନାହିଁ। ଏହା ତ ସଢି ଯାଇଥିବା ଶରୀର ଅଟେ, ଯାହାର ଅଭିମାନ ଛାଡ଼ି ଦିଅ। ନାଟକ ସମାପ୍ତ ହେଉଛି, ବର୍ତ୍ତମାନ ଆମର 84 ଜନ୍ମ ପୂର୍ଣ୍ଣ ହୋଇଛି। ଏହା ପୁରୁଣା ଆତ୍ମା ଏବଂ ପୁରୁଣା ଶରୀର ଅଟେ, ଏବେ ତମ ପ୍ରଧାନରୁ ସତ୍ୱ ପ୍ରଧାନ ହେବାକୁ ପଡ଼ିବ, ପୁଣି ଶରୀର ମଧ୍ୟ ସତ୍ୱ ପ୍ରଧାନ ମିଳିଯିବ। ଆତ୍ମାକୁ ସତ୍ୱ ପ୍ରଧାନ କିପରି କରିବାକୁ ହେବ, ଏହି ନିଶା ଲାଗି ରହ। ସେଥିପାଇଁ ବାବା କେବଳ ଗୋଟିଏ କଥା କହୁଛନ୍ତି, ମାମେକମ୍ ୟାଦ କର, ଅର୍ଥାତ୍ ମୋତେ ମନେ ପକାଅ, ବାସ୍ ଏହି ଚିନ୍ତା କର। ତୁମେ ମଧ୍ୟ କହିଥାଉ ନା, ବାବା ଆମେ ପାସ୍ ହୋଇ ଦେଖାଇବୁ। କ୍ଲାସରେ ମଧ୍ୟ ଜାଣିଥାନ୍ତି ଯେ ସମସ୍ତଙ୍କୁ ସ୍କଲାରସିପ୍ ବୃତ୍ତି ତ ମିଳିବ ନାହିଁ, ପୁଣି ଏହି ପୁରୁଷାର୍ଥ ତ ବହୁତ କରିଥାନ୍ତି ନା। ତୁମେମାନେ ମଧ୍ୟ ଜାଣିଛ ଯେ ଆମକୁ ନରରୁ ନାରାୟଣ ହେବା ପାଇଁ ପୁରା ପୁରୁଷାର୍ଥ କରିବାକୁ ହେବ। କମ୍ ପୁରୁଷାର୍ଥ କାହିଁକି କରିବା? କୌଣସି ବି କଥାରେ ଚିନ୍ତା କର ନାହିଁ, ଯୋଦ୍ଧା କେବେ ଚିନ୍ତା କରିନଥାଏ। କେହି କେହି କହିଥାନ୍ତି ଯେ ବାପା, ବହୁତ ବିଘ୍ନ ସ୍ୱପ୍ନ ଆଦି ଆସୁଛି, ଏସବୁ ତ ହେବ, ତୁମେମାନେ ଏକମାତ୍ର ବାପାଙ୍କୁ ସ୍ମରଣ କରିଚାଲ, ଏହି ଶତ୍ରୁ ଉପରେ ବିଜୟ ପ୍ରାପ୍ତ କର। କେବେ କେବେ ଏଭଳି ଏଭଳି ବି ସ୍ୱପ୍ନ ଆସିବ, ନା ମନରେ ନା ବୁଦ୍ଧିରେ ଥିବ, ଏଭଳି ମଧ୍ୟ ବିଘ୍ନ ଆସିବ, ଏସବୁ ହେଲା ମାୟା। ଆମେ ମାୟା ଉପରେ ବିଜୟ ପ୍ରାପ୍ତ କରୁଛୁ, ଆମେମାନେ ଅଧାକଳ୍ପ ପାଇଁ ଏହି ଶତ୍ରୁ ଠାରୁ ରାଜ୍ୟ ନେଉଛୁ, ଆମକୁ କୌଣସି ଚିନ୍ତା ନାହିଁ। ବାହାଦୁର କେବେ ହଁ ନାହିଁର ବାହାନା କରି ନଥାନ୍ତି, ଯୁଦ୍ଧ ସ୍ଥଳକୁ ଖୁସିରେ ଯାଇଥାନ୍ତି। ତୁମେ ତ ଏଠାରେ ବହୁତ ଆରାମରେ ବାପାଙ୍କ ଠାରୁ ସମ୍ପତ୍ତି ନେଉଛ, ଏବେ ଏହି ଛିଛି ଶରୀରକୁ ଛାଡ଼ିବାକୁ ହେବ। ଏବେ ଯାଉଛୁ ସୁଇଟ୍ ସାଇଲେନ୍ସ ଘରକୁ, ବାବା କହୁଛନ୍ତି ମୁଁ ତୁମକୁ ନେଇଯିବା ପାଇଁ ଆସିଛି, ତୁମେମାନେ ମୋତେ ମନେ ପକାଅ, ତେବେ ପାବନ ହୋଇଯିବ, ଅପବିତ୍ର ଆତ୍ମା ଘରକୁ ଯାଇପାରିବ ନାହିଁ, ଏହା ହେଲା ନୂଆ କଥା। ଆଚ୍ଛା, ମିଠା ମିଠା ଶିଖିଲେ ଦେ, ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ, ଭରା ସ୍ମୃତି ଏବଂ ଶୁଭ୍ର। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ବିକର୍ମରୁ ରକ୍ଷା ପାଇବା ପାଇଁ ବୁଦ୍ଧିର ପ୍ରୀତି ଏକମାତ୍ର ବାବାଙ୍କ ସହିତ ଯୋଡ଼ିବାକୁ ହେବ। ଏହି ସରିଯାଇଥିବା ଶରୀରର ଅଭିମାନକୁ ତ୍ୟାଗ କରିବାକୁ ହେବ। ନମ୍ବର ଦୁଇ, ଆମେ ଯୋଦ୍ଧାଠୁ ଏ ସ୍ମୃତି ଦ୍ୱାରା ମାୟାରୂପୀ ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ତାକୁ ଖାତିର କରିବାର ନାହିଁ, ମାୟା ଗୁପ୍ତ ରୂପରେ ବହୁତ ପ୍ରବେଶ କରୁଛି, ସେଥିପାଇଁ ତାକୁ ପରଖିବା ସହିତ ଆୟତ କରିବାକୁ ହେବ। ବରଦାନ ମନ ଭଜନ ଏବଂ କର୍ମରେ ପବିତ୍ରତାରେ ସମ୍ପୂର୍ଣ୍ଣ ନମ୍ବର ପ୍ରାପ୍ତ କରୁଥିବା ନମ୍ବର ୱାନ ଆଜ୍ଞାକାରୀ ହୁଅ। ମାନସିକ ପବିତ୍ରତାର ଅର୍ଥ ହେଲା ସଂକଳ୍ପରେ ମଧ୍ୟ ଅପବିତ୍ରତାର ସଂସ୍କାର ପ୍ରକଟ ହେଉନଥିବ। ସର୍ବଦା ଆତ୍ମିକ ସ୍ୱରୂପ ଅର୍ଥାତ୍ ଭାଇ ଭାଇର ଶ୍ରେଷ୍ଠ ସ୍ମୃତି ରହୁଥିବ। ବାଣୀରେ ସର୍ବଦା ସତ୍ୟତା ଏବଂ ମଧୁରତା ରହିଥିବ। କର୍ମ କରିବା ସମୟରେ ସର୍ବଦା ନମ୍ରତା, ସନ୍ତୁଷ୍ଟତା ଏବଂ ହର୍ଷିତ ମୁକୁତା ରହିଥିବ। ଏହିସବୁ ଆଧାର ଉପରେ ଏହି ନମ୍ବର ପ୍ରାପ୍ତ ହୋଇଥାଏ ଏବଂ ଏହିଭଳି ସମ୍ପୂର୍ଣ୍ଣ ପବିତ୍ର ଆଜ୍ଞାକାରୀ ପିଲାମାନଙ୍କର ବାପା ମଧ୍ୟ ଗୁଣଗାନ କରିଥାନ୍ତି। ସେହିମାନେ ହିଁ ନିଜର ପ୍ରତ୍ୟେକ କର୍ମ ଦ୍ୱାରା ବାପାଙ୍କର କର୍ତ୍ତବ୍ୟକୁ ପ୍ରମାଣିତ କରୁଥିବା ସମୀପ ରତ୍ନ ଅଟନ୍ତି। ସ୍ଲୋଗାନ ସମ୍ବନ୍ଧ ସମ୍ପର୍କରେ ଏବଂ ସ୍ଥିତିରେ ହାଲୁକା ହୁଅ, କିନ୍ତୁ ଦିନଚର୍ଯ୍ୟାରେ ନୁହେଁ। ଅବ୍ୟକ୍ତ ଇସାରା ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଅନ୍ତର୍ମୁଖୀ ଆତ୍ମାମାନେ କିପରି ବି ପରିସ୍ଥିତି ହୋଇଥିଲେ ମଧ୍ୟ, ଚାହେଁ ଭଲ ହେଉ ବା ହଲଚଲ କରିବାର ପରିସ୍ଥିତି ହେଉ, କିନ୍ତୁ ସେମାନେ ସବୁ ସମୟରେ ସବୁ ପ୍ରକାରର ବାତାବରଣ ଭିତରେ ନିଜକୁ ଆଡଜଷ୍ଟ କରିନିଅନ୍ତି। ଏକୁଟିଆ ହୋଇଥାଉ କି ସଂଗଠନ ଭିତରେ ରହିଥାଉ, ଉଭୟ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ଚଳିବା ହିଁ ବ୍ରହ୍ମଣ ଜୀବନ ଅଟେ। ଆଚ୍ଛା, ଓମ୍ ଶାନ୍ତି।